ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ କାହାକୁ ଅଜଣା ବା ଅଶୁଣା ନୁହେଁ। ଏକାଧାରରେ ସେ କ'ଣ ନଥିଲେ? ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ପୁଣି ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ, ଯାହାକୁ ହରାଇବାରେ ଆଜି ଲାଗୁଛି ଏ ଶୂନ୍ୟସ୍ଥାନ ପୂରଣ କରିବ କିଏ।
ଭଦ୍ରା ଗ୍ରାମର